ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ସ୍ୱାଧୀନ ଭାରତର ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ପ୍ରତିମୂର୍ତ୍ତି ରାଷ୍ଟ୍ରପତି ଭବନରେ ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ଇରାନରେ ଯେଉଁ ସ୍ଥାନଗୁଡ଼ିକରେ ବିଶୃଙ୍ଖଳା ସ୍ଥିତି ଲାଗି ରହିଛି ସେଠାରେ ରହୁଥିବା ଭାରତୀୟମାନଙ୍କୁ ବାହାରକୁ ଯିବା ପାଇଁ ଦୂତାବାସ ପକ୍ଷରୁ ଦିଆଯାଉଛି ସହାୟତା. ପୂର୍ବତନ ରେଳମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ମୁକୁଲ ରାୟଙ୍କର 71 ବର୍ଷ ବୟସରେ ପରଲୋକ. ଏବଂ ନେପାଳରେ ବସ୍ ଦୁର୍ଘଟଣାରେ 17 ଜଣଙ୍କ ମୃତ୍ୟୁ. ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ଜୀବନଦର୍ଶ ନେଇ ରାଜାଜୀ ଉତ୍ସବ ପାଳନ କରାଯାଉଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ସ୍ୱାଧୀନ ଭାରତର ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି. ତାଙ୍କର ପ୍ରତିମୂର୍ତ୍ତିକୁ ଅଶୋକ ମଣ୍ଡପ ନିକଟବର୍ତ୍ତୀ ଗ୍ରାଣ୍ଡ ଓପନ୍ ଷ୍ଟେୟାର୍କେସ୍ଠାରେ ଏଡ୍ୱିନ୍ ଲେଟିନ୍ସଙ୍କ ପ୍ରତିମୂର୍ତ୍ତି ସ୍ଥାନରେ ସ୍ଥାପନ କରାଯାଇଛି. ରାଷ୍ଟ୍ରପତି କହିଛନ୍ତି ଏହା ଭାରତର ସଂସ୍କୃତି, ଐତିହ୍ୟ ଏବଂ ନିରନ୍ତର ପରମ୍ପରାକୁ ସମ୍ମାନ ଜଣାଇ କରାଯାଇଛି.
ରାଷ୍ଟ୍ରପତି ଭବନ ମେ ଭାରତ ମାତା କେ ଲିଏ ସର୍ବସ୍ୱର କାନ୍ୟ ବାଲେ ପରମବୀର ଚକ୍ର ବିଜେତା କେ ଚିତ୍ର ସଭାୟମାନ ଭାରତ କି ଶାସ୍ତ୍ରୀୟ ଭାଷା କେ ଗ୍ରନ୍ଥ ମେ ରଚିତ ମହାନ ଜ୍ଞାନ ପରମ୍ପରା କୋ ସଂଜନେ ବାଲେ ପ୍ରାଚୀନ ପାଣ୍ଡୁଲିପିଓ ସେ ସମୃଦ୍ଧ ଗ୍ରନ୍ଥ କୁଟୀର କି ସ୍ଥାପନା ରାଷ୍ଟ୍ରପତି ଭବନ ମେ କି ଗଈ. ଏସେ ଅନେକ ବଦଲାଓ ରାଜାଜୀ କେ ଚିନ୍ତନ ଓ ଜୀବନ କେ ଅନୁରୂପ ଭାରତୀୟ ପର ଗୌରବ କି ଚେତନା କୋ ଆଗେ ବଢ଼ାତେ.
ଭାରତ ମାତା ପ୍ରତି ତାଙ୍କର ଅନନ୍ୟ ଅବଦାନକୁ ସମ୍ମାନ ଜଣାଇ ତାଙ୍କର ପ୍ରତିମୂର୍ତ୍ତି ଏହି ସ୍ଥାନରେ ରଖାଯାଇଛି. କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଓ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ. ଆସନ୍ତା ମାର୍ଚ୍ଚ ମାସ ପହିଲା ପର୍ଯ୍ୟନ୍ତ ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ରାଜାଜୀ ଉତ୍ସବରେ ଶ୍ରୀ ରାଜଗୋପାଳଚାରୀଙ୍କ ଉପରେ ଏକ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ 131ତମ ସଂସ୍କରଣରେ ରାଷ୍ଟ୍ରପତି ଭବନ ପରିସରରେ ଶ୍ରୀ ରାଜଗୋପାଳଚାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ନେଇ ଘୋଷଣା କରିଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ନିକଟରେ ଶେଷ ହୋଇଥିବା ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀକୁ ପ୍ରଶଂସା କରିଛନ୍ତି. ସାମାଜିକ ଗଣମାଧ୍ୟମରେ ସଂସ୍କୃତ ସୁଭାଷିତମ୍ଙ୍କୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଏଆଇ କ୍ଷମତାକୁ ସମଗ୍ର ବିଶ୍ୱ ପ୍ରଶଂସା କରିଛି. ମାନବ ସେବାରେ ବିନିଯୋଗ ହୋଇପାରୁଥିବା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଦିଗରେ ଭାରତର ଯୁବବର୍ଗଙ୍କ ମନୋଭାବ କିପରି ଅଗ୍ରସର ହେଉଛି ତାହା ଏହି ମଞ୍ଚରେ ପ୍ରତିଫଳିତ ହୋଇଛି ବୋଲି ସେ କହିଛନ୍ତି. ଏଆଇ ପ୍ରଭାବ ସମ୍ପର୍କିତ ନୂଆଦିଲ୍ଲୀ ରାଜିନାମା ଗୃହୀତ ହେବା ପରେ ଏହି ସମ୍ମିଳନୀ ଶେଷ ହୋଇଥିଲା. ଏହା କୃତ୍ରିମ ବୁଦ୍ଧିମତା ଦିଗରେ ବିଶ୍ୱ ସହଯୋଗ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ବୋଲି ଦର୍ଶାଇଛି. କେନ୍ଦ୍ର ଜାହାଜ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି ଟୁଟିକୁରିନ୍ ବନ୍ଦରଠାରେ ପ୍ରାୟ 1500 କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବନ୍ଦର ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି. ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭିଓସି ସାମୁଦ୍ରିକ ଐତିହ୍ୟ ସଂଗ୍ରହାଳୟ, 8 ମେଗାୱାଟ ବିଶିଷ୍ଟ ପବନ ଶକ୍ତି ଫାର୍ମର ଶିଳାନ୍ୟାସ ଏବଂ 5 ମେଗାୱାଟ ଆୱାର ବିଶିଷ୍ଟ ବ୍ୟାଟେରୀ ସଂରକ୍ଷଣ ବ୍ୟବସ୍ଥାର ଶିଳାନ୍ୟାସ ଏବଂ ଅନ୍ୟାନ୍ୟ ବନ୍ଦର ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ. କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀଠାରେ ଭାରତ ଟ୍ୟାକ୍ସିର ସାରଥୀ ତଥା ଚାଳକମାନଙ୍କ ସହ ମତ ବିନିମୟ କରିଛନ୍ତି. ଏ ସମ୍ପର୍କିତ ଏକ ଭିଡ଼ିଓ ଉନ୍ମୋଚନ କରି ଶ୍ରୀ ଶାହା କହିଛନ୍ତି ଭାରତ ଟ୍ୟାକ୍ସି ସମବାୟ ଚାଳକମାନଙ୍କୁ ସେମାନଙ୍କର କାର୍ଯ୍ୟ ପାଇଁ ମାଲିକାନା ପ୍ରଦାନ କରି ତାଙ୍କୁ ସଶକ୍ତ କରିଛି. ସେ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଘରୋଇ ଟ୍ୟାକ୍ସି ସେବା କମ୍ପାନୀ ସମ୍ପର୍କିତ ସମସ୍ୟାର ସମାଧାନ କରାଯିବା ଉପରେ ଦୃଷ୍ଟି ଦିଆଯିବ. ଏହା ଟ୍ୟାକ୍ସି ଚାଳକମାନଙ୍କ କଲ୍ୟାଣ ଏବଂ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଏକ ଉପଯୁକ୍ତ ମଞ୍ଚ ହେବ ବୋଲି ଶ୍ରୀ ଶାହା କହିଛନ୍ତି.
ଏ ଯୋ କନ୍ସେପ୍ଟ ହେ ଓ ଏ ହେ କି ଯୋ ଶ୍ରମ କରା ହେ ଯୋ ମେହନତ କରା ହେ ଉସି କୋ ମୁନାଫା ମିଲେ କିସି ସେଟ କୋ ନ ମିଲେ ଅବ ଆପ ଭାରତ ଟ୍ୟାକ୍ସି କା ବିଚାର କ୍ୟୁଁ ଆୟା ये जो आपने कहा ढेर सारी कंप्लेंट्स आती थी 30% कट जाता था कोई सर्टेनिटी नहीं थी कोई सुरक्षा नहीं थी जितनी भी कंप्लेंट्स हैं वो इसका निवारण क्या वो जो कंपनियां है वो कंपनियां चलाने का उद्देश्य मालिक को धनी बनाना है फर्क इतना है कि मालिक आप हो.
ଇରାନରେ ବସବାସ କରୁଥିବା ଭାରତୀୟମାନଙ୍କୁ ଯେକୌଣସି ପରିବହନ ବ୍ୟବସ୍ଥା ସହାୟତାରେ କିମ୍ବା ବିମାନ ସେବା ଜରିଆରେ ଦେଶ ବାହାରକୁ ପଳାଇଯିବା ଲାଗି ତେହେରାନସ୍ଥିତ ଭାରତୀୟ ଦୂତାବାସ ଅନୁରୋଧ କରିଛି. ଗତମାସ 14 ତାରିଖରେ ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ପରାମର୍ଶବଳୀ ଅନୁଯାୟୀ ଇରାନର ଯେଉଁ ସ୍ଥାନରେ ଧାରଣା ଏବଂ ପ୍ରତିବାଦ ଚାଲିଛି ସେହିସବୁ ସ୍ଥାନମାନଙ୍କରୁ ତୁରନ୍ତ ଅନ୍ୟ ସ୍ଥାନକୁ ପଳାଇଯିବା ଲାଗି କୁହାଯାଇଛି. ଭାରତୀୟମାନଙ୍କୁ ନିଜ ସହ ପାସ୍ପୋର୍ଟ ଚିହ୍ନଟ ପତ୍ର ଏବଂ ଯାତ୍ରା ସମ୍ବନ୍ଧୀୟ ଅନ୍ୟାନ୍ୟ ଦସ୍ତାବିଜ ରଖିବା ଲାଗି କୁହାଯାଇଛି. ତଳେ ଦୂତାବାସ ସହିତ ଯୋଗାଯୋଗ କରିବା ଲାଗି ତିନୋଟି ନମ୍ଘର ଜାରି କରାଯାଇଛି। ପୂର୍ବତନ ରେଳମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ମୁକୁଲ ରାୟଙ୍କର 71 ବର୍ଷ ବୟସରେ କୋଲକାତାରେ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବିଭିନ୍ନ ରୋଗରେ ପୀଡ଼ିତ ଥିବା ତାଙ୍କର ପୁତ୍ର ଶୁଭ୍ରାଂଶୁ ରାୟ ସୂଚନା ଦେଇଛନ୍ତି। ନିଖିଳ ଭାରତୀୟ ତୃଣମୂଳ କଂଗ୍ରେସ ଟିଏମ୍ସିର ସ୍ୱର୍ଗତ ରାୟ ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ। 1998 ଟିଏମ୍ସିରେ ଯୋଗଦେବା ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ପରବର୍ତ୍ତୀ କାଳରେ ବିବାଦୀୟ ପରିସ୍ଥିତି ଯୋଗୁଁ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ 2021 ବିଧାନସଭା ନିର୍ବାଚନରେ ବିଜେପି ଟିକେଟ୍ରେ ସ୍ୱର୍ଗତ ରାୟ କ୍ରିଷ୍ଣାନଗର ଉତ୍ତର ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁକୁଲ ରାୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେ ତାଙ୍କର ରାଜନୈତିକ ଅଭିଜ୍ଞତା ଏବଂ ସମାଜ ପ୍ରତି ତାଙ୍କର ସେବା ମନୋଭାବ ପାଇଁ ସ୍କରଣୀୟ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମୁକୁଲ ରାୟଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି ତାଙ୍କର ଜନସେବାରେ ଦୀର୍ଘଦିନର ଯୋଗଦାନ ପାଇଁ ସେ ସର୍ବଦା ସ୍କରଣୀୟ ହୋଇ ରହିବେ। ଜାମ୍ମୁର କିସ୍ତୱାରା ଜିଲ୍ଲା ଅନ୍ତର୍ଗତ ଚତ୍ରୁ ଅଞ୍ଚଳରେ ଜାମ୍ମୁରେ ଅବସ୍ଥାପିତ ସେନାବାହିନୀର ହ୍ୱାଇଟ୍ ନାଇଟ୍ କର୍ପସ୍ ପକ୍ଷରୁ ଦୀର୍ଘ 326 ଦିନ ଧରି ଚାଲିଥିବା ମିଳିତ ଅଭିଯାନରେ 7 ଜଣ ସନ୍ତାସବାଦୀ ନିହତ ହୋଇଛନ୍ତି। ଆକାଶବାଣୀ ଜାମ୍ମୁ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ହ୍ୱାଇଟ୍ ନାଇଟ୍ କର୍ପସ୍ ପକ୍ଷରୁ କିସ୍ତୱାରାରେ ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଗ୍ୟାଲେଣ୍ଟ ପର୍ସିଭରେନ୍ସ ଅପରେସନ୍ ଦ୍ୱାରା ଏହି ଅଭିଯାନ ଚଳାଯାଇଥିଲା। ସେନାବାହିନୀ ପକ୍ଷରୁ କୁହାଯାଇଛି ଜାମ୍ମୁ କାଶ୍ମୀର ପୁଲିସ୍ ଏବଂ ସିଆର୍ପିଏଫ୍ର ମିଳିତ ସହଯୋଗରେ ହ୍ୱାଇଟ୍ ନାଇଟ୍ କର୍ପସ୍ ଏହି ଅଞ୍ଚଳରେ ଗୁଇନ୍ଦା ତଥ୍ୟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଝାଡ଼ଖଣ୍ଡ ପୌର ନିର୍ବାଚନ ପାଇଁ ଆଜି 7:00 ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। 9 ପୌର ନିଗମ ଏବଂ 48 ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ପାଇଁ ମତଦାନ ହେଉଛି। ଭୋଟ୍ ଗ୍ରହଣ ପ୍ରକ୍ରିୟା ସନ୍ଧ୍ୟା 5 ପର୍ଯ୍ୟନ୍ତ ଚାଲିବ। ନିର୍ବାଚନରେ ମେୟର ଏବଂ ଅଧ୍ୟକ୍ଷ ପଦ ପାଇଁ 562 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିରେ 235 ଜଣ ମହିଳା ଏବଂ 327 ଜଣ ପୁରୁଷ ପ୍ରାର୍ଥୀ ଥିବା ଜଣାଯାଇଛି। ସେହିପରି ୱାର୍ଡ କାଉନ୍ସିଲର ଓ ପଞ୍ଚାୟତ ସଦସ୍ୟ ପଦ ପାଇଁ 5,562 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 କୃତ୍ରିମ ବୁଦ୍ଧିମତା ଯୁଗରେ ଡିପ୍ ଫେକ୍ରୁ ସୁରକ୍ଷିତ ରହିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାଇବର ଆଇନ ବିଶେଷଜ୍ଞ ଡକ୍ଟର ପବନ ଦୁଗଲ ଏବଂ ସାଇବର ସୁରକ୍ଷା ବିଶେଷଜ୍ଞ ଡକ୍ଟର ଅନୁପ ଗିରିଧର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717117233144444 ଏବଂ 2331048 ଏବଂ 2371710 6 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସଦସ୍ୟଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିଜେପି ନିନ୍ଦା କରିଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଦଳୀୟ ମୁଖପାତ୍ର ଶାହାନୱାଜ ହୁସେନ କହିଛନ୍ତି ବିଶ୍ୱବିଦ୍ୟାଳୟରେ ବାମପନ୍ଥୀ ଛାତ୍ର ସଂଗଠନ ବିଭ୍ରାଟ ସୃଷ୍ଟି କରୁଛନ୍ତି। ନେପାଳର ଚରାମୁଣ୍ଡି ନିକଟବର୍ତ୍ତୀ ପୃଥ୍ୱୀ ରାଜପଥରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ 2 ଜଣ ବିଦେଶୀ ନାଗରିକଙ୍କ ସମେତ 17 ଜଣଙ୍କର ମୃତ୍ୟୁ ଘଟିଛି। ପୋଖରାରୁ କାଠମାଣ୍ଡୁ ଯାଉଥିବା ଏକ ବସ୍ ତ୍ରିଶୁଳୀ ନଦୀରେ ଖସିପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ବସ୍ରେ 44 ଜଣ ଯାତ୍ରୀ ଥିବା ଜଣାଯାଇଛି। ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ର ସୁପର 8 ଗ୍ରୁପ୍ 1 ପର୍ଯ୍ୟାୟରେ ଆଜି ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁମ୍ବାଇର ୱାନ୍ଖେଡ଼େ ଷ୍ଟାଡିୟମ୍ରେ ଭାରତୀୟ ସମୟ ସନ୍ଧ୍ୟା 7:00 ମ୍ୟାଚ୍ ଖେଳାଯିବ। ଗତକାଲି ସୁପର 8 ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ 76 ରନ୍ରେ ପରାସ୍ତ ହୋଇଥିଲା। ସ୍ୱାଧୀନ ଭାରତର ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ୍ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ପ୍ରତିମୂର୍ତ୍ତି ରାଷ୍ଟ୍ରପତି ଭବନରେ ଉନ୍କୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଇରାନ୍ରେ ଯେଉଁ ସ୍ଥାନଗୁଡ଼ିକରେ ବିଶୃଙ୍ଖଳା ସ୍ଥିତି ଲାଗି ରହିଛି ସେଠାରେ ରହୁଥିବା ଭାରତୀୟମାନଙ୍କୁ ବାହାରକୁ ଯିବା ପାଇଁ ଦୂତାବାସ ପକ୍ଷରୁ ଦିଆଯାଉଛି ସହାୟତା। ପୂର୍ବତନ ରେଳମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ମୁକୁଲ ରାୟଙ୍କର 71 ବର୍ଷ ବୟସରେ ପରଲୋକ। ନେପାଳରେ ବସ୍ ଦୁର୍ଘଟଣାରେ 17 ଜଣଙ୍କ ମୃତ୍ୟୁ ଏବଂ ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ ସୁପର 8 ଗ୍ରୁପ୍ 1 ପର୍ଯ୍ୟାୟରେ ଆଜି ଅନୁଷ୍ଠିତ ହେବ ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।